ପର୍ଣ୍ଣକମଣ୍ଡଳ
ଏଇଟା 8 ନମ୍ବର ୱାର୍ଡରୁ ଗଙ୍ଗୁଆ ବସ୍ତିରୁ କହୁଛି। ଏଠି ଆମର ମୁଁ ହେଲି ସବିତା ବେହେରା। ଏଠି ଆମର 20-25 ବର୍ଷ ହେଲା ଆମେ ଅଛୁ। ଏଠି କିଛି ସୁବିଧା ନାହିଁ, ଲାଇନ ନାହିଁ ଆଉ ରାସ୍ତା ବି ନାହିଁ। ଏଠି ବହୁତ ଅସୁବିଧା ଅଛୁ ଆମେ ଛୁଆ ପିଲାକୁ ଧରିକି। ଏଠି ପାଣି ହେଇଯାଉଛି, ବର୍ଷା ହେଲେ କାଦୁଅ, ରାସ୍ତା ନାହିଁ, ଆମ୍ବୁଲାନ୍ସ ଗାଡି ଆସିକି ପହଞ୍ଚିବାକୁ ଘର ପାଖରେ ପହଞ୍ଚି ପାରୁନି। ଆମର ଏଠି ଲାଇନ ନାହିଁ, କିଛି ନାହିଁ, ଆମର ଏଠି ସୁବିଧା କିଛି ନାହିଁ। ଛୁଆ ପିଲା ବହୁତ ହଇରାଣ ହଉଛନ୍ତି, ଆପଣ ସାହାଯ୍ୟ କରନ୍ତୁ।
ରାସ୍ତା ପିଲାମାନେ ପାଠ ପଢିବା ପାଇଁ ଅସୁବିଧା ହଉଛି।